ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ସଂସଦର ବଜେଟ୍ ଅଧିବେଶନର ଦୁଇ ନମ୍ବର ଖେପ ଆଇବା କାଲି ନହେବା ମୂଲ। ବଢୁଥିବା ଖରାକେ ନଜରଥି ରଖିକରି ନୂଆ ନଲକୁଆ କୁଡ଼ାବାର ଲାଗି ପଦକ୍ଷେପ ନେଲେ ରାଜ୍ୟ ସରକାର। ସ୍ନାତକୋତ୍ତର ପଢ଼ାତି ନା ଲେଖା ଲାଗି ଆବେଦନ ପ୍ରକ୍ରିୟା ଆଇବା କାଲି ନହେବା ମୂଲ। ଆଉର୍ ସର୍ବଭାରତୀୟ ଡିଏସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଥି କଟକ ଦଲ ଚମ୍ପିଆନ। ଏଥର ପୁରା ଖବର। ସଂସଦର ବଜେଟ୍ ଅଧିବେଶନର ଦୁଇ ନମ୍ବର ଖେପ ଆଇବା କାଲିଠାନୁ ମୂଲ ହେବା। ଆଇବା ଏପ୍ରିଲ 4 ତାରିଖ ତକ ଚାଲବାର୍କେ ଥିବା ଇ ଅଧିବେଶନଟି 20 ବୈଠକ ବସ୍ବା। ଅଧିବେଶନଟି 2025-26 ଆର୍ଥିକ ବଚର ଲାଗି ଅନୁଦାନ ଦାବି ଆଉ ବ୍ୟୟ ଅଟକଲ ବିଲ୍ ଉପରେ ଆଲୋଚନା ହେବା। ଇନ ଜନେଇ ଦିଆଯାଇପାରେ ଯେ ସଂସଦର ବଜେଟ୍ ଅଧିବେଶନର ପହିଲା ଖେପ ଗଲା ଜାନୁଆରୀ 31 ତାରିଖନୁ ଫେବୃଆରୀ 13 ତାରିଖ ତକ ହୋଇଥିଲା। ପହିଲା ଖେପେ ଲୋକସଭାର କାର୍ଯ୍ୟକାରିତା 112% ହୋଇଥିଲା। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାନୁ ଭୁବନେଶ୍ୱର ୟୁନିଟ୍ 5 ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନ ଆଇବା କାଲି ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୁକୁ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଲାଗି ପାଖାପାଖି 42 କୋଟି ଟଙ୍କାର 16 ପ୍ରକଳ୍ପକେ ଉଦ୍ଘାଟନ କରିଥିବାର ବେଳେ ଭିନ୍ ଭିନ୍ ଉନ୍ନୟନ କାମ ଲାଗି ପାଖାପାଖି 118 କୋଟି ଟଙ୍କା ଖର୍ଚ୍ଚାତି ଭିନ୍ ଭିନ୍ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ମୁଖ୍ୟମନ୍ତ୍ରୀ ଆନନ୍ଦପୁର ମହାବିଦ୍ୟାଳୟର 61 ବାର୍ଷିକ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଆର୍ ଉନ୍ନତି ଲାଗି 7 କୋଟି ଟଙ୍କାର ସାହାଯ୍ୟ ଆର୍ ମହାବିଦ୍ୟାଳୟକେ ସ୍ୱୟଂଶାସିତ କରାଯିବା ବୋଲି ଘୋଷଣା କରିଛନ୍। ରାଜ୍ୟ ବଢୁଥିବାର ଖରାକେ ନଜରଥି ରଖିକରି 71 ଜନ ରହୁଥିବାର ଗାଁମାନଙ୍କେ ନଲକୁଆ କୁଡ଼ା ହେବା ବୋଲି ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ପିଇବାର ପାଣି ଯୋଗାବାର ବ୍ୟବସ୍ଥାକେ ତୁର୍ତ୍ତି କରବାର ସହିତ ବସୁଧା ଯୋଜନାଥି ସୋଲାର ପ୍ରକଳ୍ପମାନଙ୍କୁ ଭିଲ୍ କାର୍ଯ୍ୟକ୍ଷମ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ପଞ୍ଚାୟତ ସ୍ତରନ ଜଲଛତର ଖୁଲବାର ଆଉ ମେଗା ପାନୀୟ ଜଳ ପ୍ରକଳ୍ପମାନଙ୍କର କାମକେ ଠିକ୍ ସମୟଥି ସାରବାରକେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ସମ୍ବଲପୁର ସର୍କିଟ ହାଉସ୍ଠାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ମନ୍ତ୍ରୀ କହିଛନ୍।
ହେବା କଥା ମେଗା ପ୍ରକଳ୍ପ ଦେଇକରି 7 ଦିନ 7-8 ଘଣ୍ଟାର ଗୋଟେ ରିଭ୍ୟୁ ହେଇଥିଲା, ସେଥିରେ କଠୋର ନିଷ୍ପତ୍ତି ନିଆଯାଇଛି। ଆମେ ବିଗତ ଦିନରେ କହିଥିଲୁ ଯେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ, ସେଇ ହିସାବରେ କାମ ତ୍ୱରାନ୍ୱିତ ହେଇଛି, ତଥାପି ଆମେ ସନ୍ତୁଷ୍ଟ ନୁହୁଁ। କାରଣ ଆମେ 100% ଯାବାରେ 80% ହେଇଛି, କିନ୍ତୁ ସେ ଆଉ 20% ଆମକୁ କଷ୍ଟ ଦଉଛି, ଯାହାଫଳରେ କି ଲୋକ ସ୍ୱଚ୍ଛ ପାଣି ପାଇବାର ସମସ୍ୟା ଦେଖାଯାଉଛି।
ସେନ୍ତା ରାଇଜେ ବହୁତଟି ଇଲାକାନ ଜଙ୍ଗଲଜାତ ଦରବମାନଙ୍କର ଉପରେ ସେନର ଲୋକମାନେ ନିର୍ଭର କରସନ୍। 19 ଲଘୁ ଜଙ୍ଗଲଜାତ ଦରବର ଏମ୍ଏସ୍ପି ଧାରିଜ କରାଯାଇଛି। ଇ ସବୁକେ ଆଇବା 15 ଏପ୍ରିଲ ମାସର ଶେଷ ତ ଘିନାଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆଘର ବିଧାୟକ ଆଉ ମନ୍ତ୍ରୀ ଅନନ୍ତ ଦାସଙ୍କର ପରଲୋକତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍। ସାମାଜିକ ଗଣମାଧ୍ୟମଟି ଶ୍ରୀମତୀ ମୁର୍ମୁ କହିଛନ୍, ଅନନ୍ତ ଦାସ ଓଡ଼ିଶାର ଜଣେ ସମର୍ପିତ ଜନସେବକ ଥିଲେ, ରାଜ୍ୟବାସୀଙ୍କର କଲ୍ୟାଣ ଲାଗି ସେ ବହୁତ କାମ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଶୋକବାର୍ତ୍ତାଥି କହିଛନ୍, ସ୍ୱର୍ଗତ ଦାସ ଜଣେ ଲୋକପ୍ରିୟ ଜନନେତା ଆର୍ ଦକ୍ଷ ପ୍ରଶାସକ ଥିଲେ। ମନ୍ତ୍ରୀ ଆଉ ବିଧାୟକ ଭାବେ ବାଲେଶ୍ୱରର ବିକାଶ ଲାଗି ତାଙ୍କର ବହୁତ ଅବଦାନ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିକରି ଓଡ଼ିଶା ରାଜନୀତି କ୍ଷେତ୍ରଟି ଅନନ୍ତ ଦାସଙ୍କର ଯୋଗଦାନ ସବୁଦିନ ସୋର ରହିବା ବୋଲି କହିଛନ୍। ବିଧାନସଭା ପରିସରନ ସ୍ୱର୍ଗତ ଦାସଙ୍କର ମରଶରୀରଥି ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ବାଲେଶ୍ୱର ଜିଲ୍ଲା ଭୋଗ୍ରାଇର ଆଘର ବିଧାୟକ ଆର୍ ବିଜେଡ଼ିର ବରିଷ୍ଠ ନେତା ଆର୍ ମନ୍ତ୍ରୀ ଅନନ୍ତ ଦାସଙ୍କର ଆଜି ପହପହନ ପରଲୋକ ହୋଇଛି। ମୃତ୍ୟୁ ବେଳକେ ତାଙ୍କୁ 87 ବୟସ ହୋଇଥିଲା। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସହିତ ବହୁତଟେ ଗୁରୁତ୍ୱପୂର୍ଣ୍ଣ ପଦବୀଥି ସେ କାମ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2025-26 ଶିକ୍ଷାବର୍ଷଟି ସ୍ନାତକୋତ୍ତର ପିଜି ପାଠପଢ଼ାତି ନା ଲେଖା ଲାଗି ଆବେଦନ ପ୍ରକ୍ରିୟା ଆଇବା କାଲିନୁ ମୂଲ ହେବା। 28 ତାରିଖ ତକ୍ ସାମ୍ସ ୱେବ୍ସାଇଟ୍ ଜରିଏ ଆବେଦନ କରାଯାଇପାରବା। ଛାତ୍ରଛାତ୍ରୀମାନଙ୍କୁ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ଦେବାରକେ ହେବା ଆଉ ସେଥିର ଆଧାରତୀ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀମାନଙ୍କୁ ବଛାଯିବା। କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଆଇବା ମେ ମାସର 4-18 ତାରିଖ ଭିତରେ ପ୍ରବେଶିକା ପରୀକ୍ଷା ହେବା। ଇତାର ସହିତ ଜୁଲାଇ 10 ତାରିଖ ତକ୍ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କେ ସ୍ନାତକୋତ୍ତର ପାଠ୍ୟକ୍ରମ ମୂଲ ହେବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ଆଇବା ରବି ଋତୁ ଲାଗି ମେ ମାସର ପହିଲାନୁ ଧାନଘିନା ପ୍ରକ୍ରିୟା ମୂଲ ହେବା। ଏହା ଦେତକ 15,65,000 ଚାଷୀଙ୍କନୁ 70,000 ଟନ୍ ଖରିଫ ଧାନ ଘିନାଯାଇଛି ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗ ତରଫ ହୋଇଥିବା ସମୀକ୍ଷା ବୈଠକନୁ ଜଣାପଡ଼ିଛି। ଏହା ଦେତକ 52% ହିତାଧିକାରୀଙ୍କର ଇ କେୱାଇସି ପ୍ରକ୍ରିୟା ଶେଷ ହୋଇଛି। ଇତାକେ ଜଲ୍ଦି ସାରବାର ଲାଗି ବିଭାଗୀୟ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟର 30 ଯାକ ଜିଲ୍ଲାନ ଇ ବଛରର ପହିଲା ରାଷ୍ଟ୍ରୀୟ ଲୋକ ଅଦାଲତଥି ଗଲାକାଲ 1,59,024 ମାମଲାର ଶୁଣାଣି ହୋଇଛି। ଇତାର ସହିତ ଜରିମାନା ଆଉ ଭର୍ଣ୍ଣା ବାବଦେ 180,91,43,000 ଅତ୍କା ଟଙ୍କା ଆଦାୟ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ନୂଆ ରେଲ୍ ଷ୍ଟେସନ୍ରୁ 3 ଏକ୍ସପ୍ରେସ୍ ଟ୍ରେନ୍ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦ୍ର ରେଲ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍। କୋଣାର୍କ ଏକ୍ସପ୍ରେସ୍, ବିଶାଖା ଏକ୍ସପ୍ରେସ୍ ଆର୍ ଇଣ୍ଟରସିଟି ଏକ୍ସପ୍ରେସ୍ ନୂଆ ରେଲ୍ ଷ୍ଟେସନ୍ରୁ ଚାଲିଥିବାର ଲାଗି ଖାସ୍ କରି ଛାତ୍ରଛାତ୍ରୀ, ସାଧାରଣ ଲୋକ ଆର୍ ରୋଗୀମାନଙ୍କୁ ସାହାଯ୍ୟ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଅମୃତ ଷ୍ଟେସନ୍ ଯୋଜନାଥି ଭୁବନେଶ୍ୱର ନୂଆ ଷ୍ଟେସନ୍ ଗୋଟିଏ ଆଧୁନିକ ଯାତ୍ରୀ ହବ୍ ହୋଇପାରବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଶା କରିଛନ୍। ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରାକେ ୟୁନେସ୍କୋ ତରଫ ବିଶ୍ୱ ସାଂସ୍କୃତିକ ଐତିହ୍ୟର ମାନ୍ୟତା ଦିଆଯିବାର ପ୍ରକ୍ରିୟା ମୂଲ ହୋଇଛି। ଏ ବାବଦେ ଶ୍ରୀମନ୍ଦିର ପ୍ରଶାସନ ତରଫ ନାମାଙ୍କନ ପତ୍ର ପ୍ରସ୍ତୁତି ଚାଲିଥିବାର ବେଳେ ଖୁବ୍ ଜଲ୍ଦି ଇତାକେ ଦାଖଲ କରାଯିବା। ଏ ବାବଦେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ବୌଦ୍ଧ ଜିଲ୍ଲା ଅତଲସରା ଗାଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବାବଦେ ଗୋଟିଏ ତାଲିମ ଶିବିର ହୋଇଯାଇଛି। ଜିଲ୍ଲା ପଶୁପାଳନ ବିଭାଗ ତରଫ ହୋଇଥିବା ଶିବିରଟି ପାଖାପାଖି 50 ଗୁରସ ଚାଷୀ ସାମିଲ ହୋଇଥିଲେ। ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବୀରେନ୍ଦ୍ର କୁମାର ପୃଷ୍ଟି ଚାଷୀମାନଙ୍କୁ କାମଧେନୁ ଯୋଜନା ଆର୍ ଗୋପାଳନ ବାବଦେ ତାଲିମ ଦେଇଥିଲେ। ବୌଦ୍ଧ ଜିଲ୍ଲା ବଲାସିଙ୍ଗା ମହୁଲମୁଲ ମହିମାପୀଠନ ନୂଆକରି ତିଆରି ହୋଇଥିବା ଧୁନି ମନ୍ଦିର ସ୍ଥାପନା ଆର୍ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମୂଲ ହୋଇଛି। ଗଲାକାଲି ହୋଇଥିବା କାର୍ଯ୍ୟକ୍ରମଟି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ବିଧାୟକ ସୁରଜ କୁମାର ପ୍ରଧାନ ଆଉ କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବିଲ୍ ଏ ଅବସରରେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ଜାମୁଖୋଲ ଡିମ୍ରିମୁଣ୍ଡା ଆର୍ ଡମାମୁଣ୍ଡା ଗାଁ ଜଙ୍ଗଲ ସହିତ ଅଲଗା ଜଙ୍ଗଲନ ଜୁଇ ଲାଗିଛି। ଇତାର ସହିତ ଜଙ୍ଗଲ ନିଆଁଥି 8 ଘର ଭିଲ୍ ଜଲିଯାଇଛି। ଘଟଣା ଜାଗାଥି ଅଗ୍ନିଶମ ବାହିନୀ ପହଞ୍ଚିକରି ନିଆଁ ଲିଭା କାମ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମହିଳା ମଣ୍ଡଲ ନବଜ୍ୟୋତି ଶାଖାର ମିଲିତ ସାହସ୍ତି ମହିଲା ଦିବସ ଅବସରରେ 10 ମହିଲା ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କୋମନା ଖୋଡ଼ିଆଲ ବୋଡ଼େନ ଆର୍ ସିନାପାଲି ଇଲାକାନ କାମନୁ ଅବସର ନେଇଥିବା ସ୍ୱାସ୍ଥ୍ୟକର୍ମୀ ଆଉ କାମ କରୁଥିବା କର୍ମୀମାନଙ୍କୁ ତାଙ୍କର ଅବଦାନ ଲାଗି ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ଜିଲ୍ଲା ଫୁଟବଲ ଆସୋସିଏସନ୍ ତରଫରୁ ଚାଲିଥିବା ସର୍ବଭାରତୀୟ ଡିଏସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି କଟକ ଦଳ ଚମ୍ପିଆନ୍ ହୋଇଛି। କଟକ ଦଳ ଟ୍ରାଇବେକର୍ଟି 7-6 ଗୋଲ୍ ଦେଇକରି ଏମ୍ଇଜି ସେଣ୍ଟର ବେଙ୍ଗାଲୋରକେ ହରାଇଛି। ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେଇକରି ବିଜେତା ଆଉ ଉପବିଜେତା ଦଳକେ ପୁରସ୍କୃତ କରିଥିଲେ। ରାଜ୍ୟ ଆଇବା 4-5 ଦିନ ଭିତରେ ଦିନର ତାପମାତ୍ରା 3-5 ଡିଗ୍ରୀ ତକ୍ ବଢ଼ବା ଆର୍ ରାତିର ତାପମାତ୍ରା ଭିଲ୍ 2-4 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସେନ୍ତା ଆଇବା 5 ଦିନ ଭିତରେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଇଲାକାର ତାପମାତ୍ରା 40 ଡିଗ୍ରୀ ଉପରେ ରହିବା। ସିଆଡ଼େ ଆଜି ରାଜ୍ୟର ସବୁନୁ ଜହତାତି ବୌଦ୍ଧନ 38.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା ଟିଲ୍ଲାଗଡ଼ନ 38, ବଲାଙ୍ଗୀର ଆର୍ ଝାରସୁଗୁଡ଼ାନ 37.4, ସୋନପୁରନ 37.2, ଭବାନୀପାଟନାନ 37 ଆର୍ ସମ୍ବଲପୁରନ 36.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସଂସଦର ବଜେଟ୍ ଅଧିବେଶନର 2 ଖେପ୍ ଆଇବା କାଲି ନୁ ହେବା ମୂଲ। ବଢ଼ୁଥିବାର ଖରାକେ ନଜରଥି ରଖିକରି ନୂଆ ନଲକୁଆ କୁଡ଼ାବାର ଲାଗି ପଦକ୍ଷେପ ନେଲେ ରାଜ୍ୟ ସରକାର। ସ୍ନାତକୋତ୍ତର ପାଠପଢ଼ାତି ନା ଲେଖା ଲାଗି ଆବେଦନ ପ୍ରକ୍ରିୟା ଆଇବା କାଲି ନୁ ହେବା ମୂଲ। ଆଉର୍ ସର୍ବଭାରତୀୟ ଡିଏସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି କଟକ ଦଲ ଚମ୍ପିଆନ୍। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।